ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୀପାବଳି ପର୍ବ ପାଇଁ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଦେଶବ୍ୟାପୀ ଶତାଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି। ଦୋହା ବୈଠକରେ ତୁରନ୍ତ ଅସ୍ତ୍ରବିରତି ପାଇଁ ସମ୍ମତି ପ୍ରକାଶ କଲେ ପାକିସ୍ତାନ ଓ ଆଫଗାନିସ୍ତାନ। ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଲାଗି ଚାଲିଛି ପ୍ରାର୍ଥୀପତ୍ର ଦାଖଲ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତିକୁ ବିରୋଧ କରି ସମସ୍ତ 50 ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଭାରତ ଅଷ୍ଟ୍ରେଲିଆ ଏକ ଦିବସୀୟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ। ଦୀପାବଳି ପର୍ବ ପାଇଁ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଦେଶବ୍ୟାପୀ ଶତାଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଉତ୍ତରପ୍ରଦେଶ ଏବଂ ବିହାରରେ ଅତ୍ୟଧିକ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ବିଭିନ୍ନ ଲକ୍ଷ୍ୟସ୍ଥଳକୁ ଅନେକଗୁଡ଼ିଏ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ସେହିପରି ଚେନ୍ନାଇରେ ପ୍ରାୟ 18 ଲକ୍ଷ ଲୋକ ଚଳିତ ସପ୍ତାହରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବାକୁ ଥିବାରୁ ରେଳବାଇ ପକ୍ଷରୁ ଅନେକଗୁଡ଼ିଏ ଟ୍ରେନ୍ର ଯାତ୍ରା ପରିସର ବୃଦ୍ଧି କରାଯାଇଛି। ତାମିଲନାଡୁ ରାଜ୍ୟ ପରିବହନ ନିଗମ ପକ୍ଷରୁ 20,000 ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଛି, ଯେଉଁଗୁଡ଼ିକ ବିଭିନ୍ନ ରେଳ ଷ୍ଟେସନରୁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ। ତେବେ ଏସବୁ କାର୍ଯ୍ୟର ତଦାରଖ ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି 75,000 ପର୍ଯ୍ୟନ୍ତ ଯାତ୍ରୀଙ୍କୁ ପରିଚାଳନା କରିବା ନିମନ୍ତେ ଏହି ରେଳ ଷ୍ଟେସନର କ୍ଷମତା ବୃଦ୍ଧି କରାଯାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଦୋହାରେ ଅନୁଷ୍ଠିତ ବୁଝାମଣା ପରେ ତୁରନ୍ତ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ ପାଇଛି। ଗତକାଲି ଦୋହାରେ କତାର ଏବଂ ତୁର୍କୀର ମଧ୍ୟସ୍ଥତାରେ ଉଭୟ ଦେଶ କିଛିଦିନ ଧରି ସୃଷ୍ଟି ହୋଇଥିବା ସଂଘର୍ଷମୟ ପରିସ୍ଥିତିକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। 2021 ତାଲିବାନ ଶାସନ ପରେ ପାକିସ୍ତାନ ଆଫଗାନିସ୍ତାନ ମଧ୍ୟରେ ଘଟିଥିବା ଏହି ସଂଘର୍ଷ ସବୁଠାରୁ ଭୟଙ୍କର ବୋଲି କୁହାଯାଇଛି। ଗତ ଶୁକ୍ରବାର ଦିନ ଆକ୍ରମଣରେ ସୀମା ନିକଟରେ 7 ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହେବା ସହ ଅନ୍ୟ 13 ଆହତ ହୋଇଥିଲେ। ପରେ ପାକିସ୍ତାନ ପକ୍ଷରୁ 2,600 କିଲୋମିଟର ସୀମାରେଖା ଅଞ୍ଚଳରେ ବିମାନ ଆକ୍ରମଣ କରାଯାଇଥିଲା, ଫଳରେ ଆଫଗାନିସ୍ତାନର 17 ନାଗରିକଙ୍କ ସମେତ 3 କ୍ରିକେଟ୍ ଖେଳାଳିଙ୍କ ମୃତ୍ୟୁ ଘଟିଥିଲା। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହରିଣୀ ଅମରସୂରିଆ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା ଏବଂ ସମାବେଶୀ ଜୀବନଶୈଳୀର ବିକାଶ ଲାଗି ସହଯୋଗର ଆବଶ୍ୟକତା ରହିଛି। ଗତକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ, ଶ୍ରୀଲଙ୍କା ମୁକ୍ତ ବାଣିଜ୍ୟ ଚିନ୍ତାଧାରାକୁ ସମର୍ଥନ କରୁଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। ସେ କହିଛନ୍ତି, ଶ୍ରୀଲଙ୍କାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତ ପ୍ରଥମ ସ୍ୱଦେଶୀ ଆବିଷ୍କୃତ ଆଣ୍ଟିବାୟୋଟିକ୍ ନାଫିଥ୍ରୋମାଇସିନ୍ ବିକଶିତ କରିଛି। ନୂଆଦିଲ୍ଲୀରେ ଏକ ଚିକିତ୍ସା କର୍ମଶାଳାକୁ ଉଦ୍ଘାଟନ କରି ଡକ୍ଟର ସିଂହ କହିଛନ୍ତି, ଏହି ଆଣ୍ଟିବାୟୋଟିକ୍ ଶ୍ୱାସକ୍ରିୟା ସଂକ୍ରମଣ ବିରୁଦ୍ଧରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା ସହ ବିଶେଷକରି କର୍କଟ ରୋଗୀ ଏବଂ ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି, ଦେଶରେ ବିଜ୍ଞାନ ଏବଂ ଗବେଷଣା ଅଭିବୃଦ୍ଧିକୁ ଆହୁରି ଆଗକୁ ନେବା ପାଇଁ ସ୍ୱତନ୍ତ୍ର ଇକୋସିଷ୍ଟମର ବିକାଶ କରିବା ପାଇଁ ପଡ଼ିବ। ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ସରିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ମହାଗଠବନ୍ଧନରେ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଆର୍ଜେଡି ନେତା ତଥା ମହାଗଠବନ୍ଧନ ନିର୍ବାଚନ ସହଯୋଗ କମିଟିର ଅଧ୍ୟକ୍ଷ ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ସମସ୍ୟାର ସମାଧାନ ଲାଗି କଂଗ୍ରେସ ଅନୁରୋଧ କରିଛି। ଏହି ମେଣ୍ଟ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦକୁ ଏପର୍ଯ୍ୟନ୍ତ ସିଟ୍ ଆବଣ୍ଟନ ନେଇ କୌଣସି ଘୋଷଣା କରାଯାଇ ନାହିଁ, ଫଳରେ ବିଭିନ୍ନ ବିଧାନସଭା ଆସନରେ କଂଗ୍ରେସ, ଆର୍ଜେଡି ଏବଂ ବାମଦଳଗୁଡ଼ିକ ପରସ୍କର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି। ଆସନ୍ତା ମାସ 6 18 ଜିଲ୍ଲାର 121 ଆସନ ପାଇଁ ମତଦାନ ହେବ। ଆର୍ଜେଡି ପକ୍ଷରୁ କୁଟୁମ୍ବା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ରାଜେଶ ରାମଙ୍କ ବିରୋଧରେ ପ୍ରାର୍ଥୀ ଦିଆଯିବା ପରେ ଅଚଳାବସ୍ଥା ଉପୁଜିଛି। ଆସନ୍ତା ମାସ 11 ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନରେ ଭୋଟ୍ ଗ୍ରହଣ କରାଯିବ। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଗତ ସନ୍ଧ୍ୟାରେ 5 ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ ପାଇଛି। ଏଥିସହିତ ଦଳ ପକ୍ଷରୁ ମୋଟ 53 ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇସାରିଛି। ଆର୍ଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନଥିଲେ ମଧ୍ୟ ପ୍ରାର୍ଥୀମାନଙ୍କୁ ଦଳୀୟ ଲୋଗୋ ପ୍ରଦାନ କରାଯାଇଛି। ସିପିଆଇ ପକ୍ଷରୁ ରୋସରା, ରାଜପକର ଏବଂ ବିହାର ଶରୀଫ ଆସନରେ କଂଗ୍ରେସ ବିରୋଧରେ ପ୍ରାର୍ଥୀ ଦିଆଯାଇଛି। ରାଜଗିରି ବିଧାନସଭା ଆସନରେ ସିପିଆଇ ଏମ୍ଏଲ୍ ପକ୍ଷରୁ କଂଗ୍ରେସ ମନୋନୀତ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସେହିପରି ଅନ୍ୟ କେତେକ ଆସନରେ ମଧ୍ୟ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପ୍ରାର୍ଥୀ ଦେଇଛନ୍ତି। ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲି ଏହାର ଶେଷ ଦିନ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ 20ଟି ଜିଲ୍ଲାର 122ଟି ବିଧାନସଭା ଆସନ ନିମନ୍ତେ ଆସନ୍ତା ନଭେମ୍ବର 11 ତାରିଖ ଦିନ ଭୋଟ୍ ଗ୍ରହଣ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ନିୟମକୁ ବିରୋଧ କରି ସମସ୍ତ 50ଟି ରାଜ୍ୟରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ ଆଟ୍ଲାଣ୍ଟା, ଲସ୍ ଆଞ୍ଜେଲସ୍ ଏବଂ ନ୍ୟୁୟର୍କରେ 2500ରୁ ଅଧିକ କାର୍ଯ୍ୟକ୍ରମ ଜରିଆରେ ଟ୍ରମ୍ପଙ୍କ କାର୍ଯ୍ୟକଳାପକୁ ବିରୋଧ କରାଯାଇଛି। ଆମେରିକାର ଗଣତନ୍ତ୍ରକୁ ରକ୍ଷା କରିବା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନକୁ ବିରୋଧ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିକ୍ଷୋଭକାରୀମାନେ କହିଛନ୍ତି ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ଲାଗି ଅର୍ଥ କାଟ କରିବା, ଗଣତାନ୍ତ୍ରିକ ମୂଲ୍ୟବୋଧ ନଷ୍ଟ କରିବା, ପ୍ରବାସନ ନୀତିକୁ କଠୋର କରିବା ଭଳି ପଦକ୍ଷେପକୁ ସେମାନେ ବିରୋଧ କରୁଛନ୍ତି। ଆମେରିକାରେ ଆର୍ଥିକ ସମସ୍ୟା ଯୋଗୁଁ ପ୍ରଶାସନ ଏକ ପ୍ରକାର ଅଚଳାବସ୍ଥାକୁ ଆସିଯାଇଥିବା ବେଳେ ବିକ୍ଷୋଭକାରୀମାନେ ଏଭଳି ପଦକ୍ଷେପ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ମଙ୍ଗଳବାର ଦିନ ପୁଲିସ୍ ସ୍ମୃତି ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ପୁଲିସ୍ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। 1969 ଅକ୍ଟୋବର 21ରେ ଲଦାଖରେ ଚୀନ୍ ସୈନ୍ୟଙ୍କ ଆକ୍ରମଣରେ 10 ଜଣ ଭାରତୀୟ ପୁଲିସ୍ ଶହୀଦ ହୋଇଥିଲେ। ସେହିଦିନଠାରୁ ପ୍ରତ୍ୟେକ ବର୍ଷ ପୁଲିସ୍ ସ୍କୃତି ଦିବସ ପାଳନ କରାଯାଉଛି। ସେହିଦିନ ଦିଲ୍ଲୀ ପୁଲିସ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଏକ ମିଳିତ ପରେଡ୍ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ସୁରକ୍ଷା ବଳ ମୁଖ୍ୟ ଏବଂ କେନ୍ଦ୍ରୀୟ ପୁଲିସ୍ ସଂଗଠନର ମୁଖ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିବେ। ଚଳିତ ମାସ 22ରୁ 30 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୁଲିସ୍ ସ୍ମାରକୀଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବା ଏକ ବୁଡ଼ାଜାହାଜ ଉପରେ ଆମେରିକା ସେନାର ଆକ୍ରମଣରେ 2 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେମାନଙ୍କ ବିଚାର ଲାଗି ୟୁକ୍ୱେଡର ଏବଂ କଲମ୍ବିଆକୁ ପଠାଯିବ ବୋଲି ସେ କହିଛନ୍ତି। ଗତ ଗୁରୁବାର ଦିନ ଆମେରିକା ସେନା ପକ୍ଷରୁ ନିଶାଦ୍ରବ୍ୟ କାରବାରରେ ଲିପ୍ତ ଥିବା ଏକ ବୁଡ଼ାଜାହାଜକୁ ଠାବ କରାଯାଇଥିଲା। ସେନା ଆକ୍ରମଣରେ ସେଥିରେ ଥିବା 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣଙ୍କୁ ଆମେରିକା ସେନା ନିଜ ହେପାଜତକୁ ନେଇଥିଲା। ପ୍ରଥମ ଥର ପାଇଁ ଦିଲ୍ଲୀରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅନୁଷ୍ଠିତ ଦୀପୋତ୍ସବ ଭଳି ବଡ଼ ଧରଣର ଦୀପୋତ୍ସବ ପାଳନ କରାଯାଇଛି। କର୍ତ୍ତବ୍ୟ ପଥଠାରେ ଉତ୍ସବକୁ ଉଦ୍ଘାଟନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଥିଲେ ଯେ ଏହି ଦୀପୋତ୍ସବ କେବଳ ଦୀପର ପର୍ବ ନୁହେଁ, ବରଂ ଏକ ନୂତନ ଜାଗରଣର ଶୁଭାରମ୍ଭ। ସେ କହିଥିଲେ ଦିଲ୍ଲୀ ଏକ ନୂତନ କାହାଣୀ ଲେଖୁଛି ଯେଉଁଠାରେ ବିଶ୍ୱାସ ଏବଂ ଆଧୁନିକତା ସୁନ୍ଦର ଭାବରେ ମିଶ୍ରଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ଉତ୍ସବ ସମୟରେ ପ୍ରାୟ 1,51,000 ଦୀପ ପ୍ରଜ୍ୱଳନ କରାଯାଇଥିଲା ଏବଂ ହଜାର ହଜାର ଡ୍ରୋନ୍ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାମାୟଣର ଦିବ୍ୟଗାଥାକୁ ପରିପ୍ରକାଶ କରିଥିଲେ। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ପର୍ଥରେ ଆରମ୍ଭ ହୋଇଥିବା ଏକଦିବସୀୟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 16 ଓଭର 4 ବଲ୍ରେ 4 ହରାଇ 52 ସ୍କୋର କରିଛି। ବର୍ଷା ଯୋଗୁଁ ଖେଳ ସାମୟିକ ଭାବେ ବନ୍ଦ ରହିଛି। ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବା ଲାଗି ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା 14 ବଲ୍ରୁ 8 ରନ୍, ଶୁଭମନ ଗିଲ୍ 18 ବଲ୍ରୁ 10 ରନ୍, ଶ୍ରେୟସ ଆୟର 24 ବଲ୍ରେ 11 ରନ୍ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି କୌଣସି ରନ୍ ନ କରି ଆଉଟ୍ ହୋଇଯାଇଛନ୍ତି। ଅକ୍ଷର ପଟେଲ 26 ବଲ୍ରେ 14 ରନ୍ ଏବଂ କେଏଲ୍ ରାହୁଲ 10 ବଲ୍ରୁ 3 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହେଜେଲଉଡ୍ 2 ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟ୍ରାକ୍ ଓ ନାଥନ୍ ଏଲିସ୍ 1 ଲେଖାଏଁ ୱିକେଟ୍ ନେଇଛନ୍ତି। ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ଆଜି ମଧ୍ୟପ୍ରଦେଶର ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମ୍ୟାଚ୍ ଅପରାହ୍ନ 3 ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟରେ ଲଗାତାର 2 ପରାଜୟ ପରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମହିଳା ଦଳ ପୁଣି ଥରେ ଟ୍ରାକ୍କୁ ଫେରିବାକୁ ଚେଷ୍ଟା କରିବ। ଭାରତ ବର୍ତ୍ତମାନ ପଏଣ୍ଟ ଟେବୁଲ୍ରେ 4ର୍ଥ ସ୍ଥାନରେ ରହିଛି। ଇଂଲଣ୍ଡ ଭାରତଠାରୁ ଉପରେ ଅର୍ଥାତ୍ 3ୟ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୀପାବଳି ପର୍ବ ପାଇଁ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଦେଶବ୍ୟାପୀ 7 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି। ଦୋହା ବୈଠକରେ ତୁରନ୍ତ ଅସ୍ତ୍ରବିରତି ପାଇଁ ସମ୍ମତି ପ୍ରକାଶ କଲେ ପାକିସ୍ତାନ ଓ ଆଫଗାନିସ୍ତାନ। ବିହାର ବିଧାନସଭା ନିର୍ବାଚନର 3ୟ ପର୍ଯ୍ୟାୟ ଲାଗି ଚାଲିଛି ପ୍ରାର୍ଥୀପତ୍ର ଦାଖଲ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତିକୁ ବିରୋଧ କରି ସମସ୍ତ 50 ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଭାରତ ଅଷ୍ଟ୍ରେଲିଆ ଏକଦିବସୀୟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ। ସମ୍ବାଦ ଶେଷ ହେଲା।